మొన్న రంజిత్ వద్దన ఇలా దరింబాడి గ్రామ పోస్ట్ ఉంటుంది ఇవాడి ఇలా కొందమాడు ଆଜି ମୁଁ ଧାନରୁ ଧାନ ମନ୍ତି ସାରିଲା ପରେ ପାଳକୁ ଆମେ କିପରି ଭାବରେ ରଖି ଆମର ଆମର ଗାଈ ମଇଁଷି ମାନଙ୍କୁ କିପରି ଆମେ ଖରା ଟାଇମରେ ଖରାଦିନେ ଆମେ ତାଙ୍କୁ ଯତ୍ନବାନ ସହିତ ଦେଇପାରିବା ଖାଦ୍ୟକୁ ସେ ବିଷୟରେ କହିବାକୁ ଯାଉଛି। ଆମେ ଯେତେବେଳେ ଧାନ ମନ୍ତି ସାରିଲା ପରେ ଯେଉଁ ପାଳଟି ରହିଥାଏ ତାକୁ ଆମେ ସୁରକ୍ଷିତ ଭାବରେ ଗୋଟିଏ ଜାଗାରେ ଏକାଠି କରି ରଖି ଆମେ ଯଦି ଗାଈ ବଳଦ ଏବଂ ମଇଁଷି ମାନଙ୍କୁ ଖାଇବାକୁ ଖରାବେଳେ ତ ଅଧିକାଂଶ ଖାଇବାକୁ ମିଳିନଥାଏ ସେ ସମୟରେ ଆମେ ସେ ପାଳକୁ ଗାଈ ଏବଂ ମଇଁଷି ମାନଙ୍କୁ ଦେଇ ଆମେ ବ୍ୟବହାର କଲେ ସେମାନେ ସୁସ୍ଥ ରହିବେ ଏବଂ ସବଳ ରହିବେ। ଏତିକି କହି ରହୁଛି, ଧନ୍ୟବାଦ।